ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି। ଆଜିର ବାବାଙ୍କର ମହାବାକ୍ୟ 11 ନଭେମ୍ବର 2025 ପ୍ରାତଃ ମୁରଲୀ ବାପ ଦାଦା ମଥୁବନ। ଆଜି ବାବା କହୁଛନ୍ତି, ମିଠେ ବଚେ, ତୁମେମାନେ ହୃଦୟର ସହିତ ବାବା ବାବା କୁହ, ତେବେ ଖୁସିରେ ଲୋମ ଟାଙ୍କୁରି ଉଠିବ ଏବଂ ଖୁସିରେ ରହିବା ଦ୍ୱାରା ମାୟାଜିତ ହୋଇଯିବ। ଆଜିର ପ୍ରଶ୍ନ ଅଛି, କେଉଁ କଥାରେ ପିଲାମାନଙ୍କୁ ମେହନତ କରିବାକୁ ପଡ଼ିଥାଏ, କିନ୍ତୁ ତାହା ହିଁ ହେଉଛି ଖୁସି ଏବଂ ଯୋଗର ଆଧାର। ଉତ୍ତର ଅଛି, ଆତ୍ମ ଅଭିମାନୀ ହେବାରେ ହିଁ ମେହନତ ଲାଗୁଛି, କିନ୍ତୁ ଏହାଦ୍ୱାରା ହିଁ ଖୁସିର ନିଶା ଚଢ଼ୁଛି ଏବଂ ମିଠା ବାବା ମନେ ପଡ଼ୁଛନ୍ତି, ମାୟା ତ ତୁମକୁ ଦେହ ଅଭିମାନର ବଶୀଭୂତ କରିବ, ବଳବାନ ସହିତ ବଳବାନ ହୋଇ ଲଢ଼ିବ, କିନ୍ତୁ ଏଥିରେ ନିରାଶ ହେବାର ନାହିଁ। ବାବା କହୁଛନ୍ତି, ପିଲାମାନେ, ମାୟାର ତୋଫାନକୁ ଡର ନାହିଁ, କେବଳ କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ କର ନାହିଁ। ଓମ୍ ଶାନ୍ତି। ଆତ୍ମାର ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି ଅଥବା ଶିକ୍ଷା ଦେଉଛନ୍ତି, ପାଠ ପଢ଼ାଉଛନ୍ତି। ପିଲାମାନେ ଜାଣିଛନ୍ତି, ପାଠ ପଢ଼ାଉଥିବା ବାବା ସର୍ବଦା ଦେହି ଅଭିମାନୀ ଅଟନ୍ତି। ସେ ହେଉଛନ୍ତି ନିରାକାର, ଯିଏକି କେବେ ହେଲେ ଶରୀର ଧାରଣ କରନ୍ତି ନାହିଁ, ପୁନର୍ଜନ୍ମରେ ଆସନ୍ତି ନାହିଁ। ବାବା ବୁଝାଉଛନ୍ତି, ଏବେ ତୁମ ସନ୍ତାନମାନଙ୍କୁ ମୋ ସଦୃଶ୍ୟ ନିଜକୁ ଆତ୍ମା ବୋଲି ଭାବିବାକୁ ହେବ। ମୁଁ ପରମ ପିତା ଅଟେ, ପରମ ପିତାଙ୍କର ଦେହ ନଥାଏ, ତାଙ୍କୁ ଦେହି ଅଭିମାନୀ ମଧ୍ୟ କୁହାଯିବ ନାହିଁ, ସେ ହେଉଛନ୍ତି ହିଁ ନିରାକାର। ବାବା କହୁଛନ୍ତି, ମୋର ନିଜର ଦେହ ନାହିଁ, ତୁମକୁ ତ ଜନ୍ମ ଜନ୍ମାନ୍ତର ଦେହ ମିଳିଆସୁଛି, ବର୍ତ୍ତମାନ ତୁମମାନଙ୍କୁ ମୋ ସଦୃଶ୍ୟ ଦେହରୁ ଅଲଗା ହୋଇ ନିଜକୁ ଆତ୍ମା ଭାବିବାକୁ ହେବ। ଯଦି ବିଶ୍ୱର ମାଲିକ ହେବାକୁ ଚାହୁଁଛ, ତେବେ ଆଉ କୌଣସି କଷ୍ଟସାଧ୍ୟ କଥା ନାହିଁ। ବାବା କହୁଛନ୍ତି, ଦେହ ଅଭିମାନକୁ ଛାଡ଼ି ମୋ ସମାନ ହୁଅ, ସର୍ବଦା ବୁଦ୍ଧିରେ ରହୁ ଯେ ମୁଁ ଆତ୍ମା ଅଟେ। ମୋତେ ବାବା ରାଜଯୋଗର ପାଠ ପଢ଼ାଉଛନ୍ତି। ବାବା ତ ନିରାକାର ଅଟନ୍ତି, ସେ ଆମକୁ ପାଠ ପଢ଼ାଇବେ କିପରି? ସେଥିପାଇଁ ବାବା ଏହି ଶରୀରରେ ଆସି ପାଠ ପଢ଼ାଉଛନ୍ତି। ଗୋମୁଖ ଦେଖାଉଛନ୍ତି ନା? ତେବେ ଗୋମୁଖରୁ ତ ଗଙ୍ଗା ବାହାରି ପାରିବ ନାହିଁ। ମାତାକୁ ମଧ୍ୟ ଗୋମାତା ବୋଲି କୁହାଯାଏ। ତୁମେ ସମସ୍ତେ ଗାଈ ଅଟ, ଏହି ବ୍ରହ୍ମା ତ ଗାଈ ନୁହନ୍ତି, ବ୍ରହ୍ମାଙ୍କ ମୁଖ ଦ୍ୱାରା ଜ୍ଞାନ ମିଳୁଛି। ବାବାଙ୍କର ଗାଈ ତ ନାହିଁ ନା, ତାଙ୍କୁ ବଳଦ ଉପରେ ସବାରି ହେବାରେ ମଧ୍ୟ ଦେଖାଇଥାନ୍ତି। ସେମାନେ ତ ଶିବ ଏବଂ ଶଙ୍କରଙ୍କୁ ଏକ ବୋଲି କହିଦେଇଛନ୍ତି। ତୁମେ ସନ୍ତାନମାନେ ଏବେ ଜାଣୁଛ ଯେ ଶିବଶଙ୍କର ଏକ ନୁହନ୍ତି, ଶିବ ତ ହେଉଛନ୍ତି ଶ୍ରେଷ୍ଠରୁ ଶ୍ରେଷ୍ଠ, ତାଙ୍କ ପରେ ପୁଣି ବ୍ରହ୍ମା ବିଷ୍ଣୁ ଶଙ୍କର। ବ୍ରହ୍ମା ହେଉଛନ୍ତି ସୂକ୍ଷ୍ମଲୋକ ନିବାସୀ, ତୁମମାନଙ୍କୁ ବିଚାର ସାଗର ମନ୍ଥନ କରି ପଏଣ୍ଟସ୍ ବାହାର କରି ବୁଝାଇବାକୁ ପଡ଼ୁଛି, ଆଉ ତୁମମାନଙ୍କୁ ନିର୍ଭୟ ମଧ୍ୟ ହେବାକୁ ପଡ଼ିବ। ତୁମେ ସନ୍ତାନମାନେ ହିଁ ଖୁସିରେ ଅଛ। ତୁମେ କହୁଛ, ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ, ଆମକୁ ବାବା ପାଠ ପଢ଼ାଉଛନ୍ତି। ଭଗବାନ ବାଚ ମଧ୍ୟ ରହିଛି, ହେ ସନ୍ତାନମାନେ, ମୁଁ ତୁମମାନଙ୍କୁ ରାଜାମାନଙ୍କର ରାଜା କରିବା ପାଇଁ ପାଠ ପଢ଼ାଉଛି। ତୁମେମାନେ ଯେଉଁ ଆଡ଼କୁ ବି ଯାଉଛ, ସେଣ୍ଟରକୁ ଯାଉଛ, ତୁମମାନଙ୍କ ବୁଦ୍ଧିରେ ରହିଛି ଯେ ଆମକୁ ବାବା ପାଠ ପଢ଼ାଉଛନ୍ତି, ଯାହାକୁ ଆମେ ଏବେ ସେବା କେନ୍ଦ୍ରରେ ବସି ଶୁଣୁଛୁ ଏବଂ ବାବା ମୁରଲୀ ଚଲାଉଛନ୍ତି, ମୁଖରେ ବାବା ବାବା କହି ଚାଲ। ଏହା ମଧ୍ୟ ତୁମର ଯାତ୍ରା ହେଲା ନା? ଯୋଗ ଶବ୍ଦ ଏତେ ଶୋଭା ପାଉନାହିଁ। ମନୁଷ୍ୟମାନେ ଅମରନାଥ ବଦ୍ରୀନାଥ ଯାତ୍ରା କରିବା ପାଇଁ ପାଦରେ ଚାଲି ଚାଲି ଯାଇଥାନ୍ତି, ଏବେ ତୁମ ସନ୍ତାନମାନଙ୍କୁ ତ ନିଜ ଘରକୁ ଯିବାକୁ ହେବ। ତୁମେମାନେ ଜାଣିଛ, ଏବେ ଏହି ବେହଦ୍ର ନାଟକ ପୂରା ହେବାକୁ ଯାଉଛି। ବାବା ଆସିଛନ୍ତି ଆମକୁ ଯୋଗ୍ୟ କରି ନେଇଯିବା ପାଇଁ। ତୁମେ ନିଜେ କହୁଛ ଯେ ଆମେ ପତିତ ଅଟୁ, ପତିତମାନେ କେବେ ବି ମୁକ୍ତି ପ୍ରାପ୍ତ କରିପାରିବେ ନାହିଁ, ବାବା କହୁଛନ୍ତି, ହେ ଆତ୍ମା ମାନେ, ତୁମେ ପତିତ ହୋଇଯାଇଛ। ଦୁନିଆରେ ଶରୀରକୁ ପତିତ ଭାବି ଗଙ୍ଗାରେ ସ୍ନାନ କରିବାକୁ ଯାଇଥାନ୍ତି, ସେମାନେ ତ ଆତ୍ମାକୁ ନିର୍ଲେପ ବୋଲି ଭାବୁଛନ୍ତି। ବାବା ବୁଝାଉଛନ୍ତି, ମୂଳ କଥା ହେଉଛି ଆତ୍ମାର। କହିଥାନ୍ତି ମଧ୍ୟ ପାପାତ୍ମା ପୁଣ୍ୟ ଆତ୍ମା, ଏହି ଅକ୍ଷରକୁ ଭଲ ଭାବରେ ମନେ ପକାଅ। ଏହିସବୁ କଥା ନିଜେ ବୁଝି ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ। ତୁମମାନଙ୍କୁ ହିଁ ଭାଷଣ ଆଦି କରିବାକୁ ପଡ଼ିବ। ବାବା ତ ଗାଁ ଗାଁ ଗଳି ଗଳିକୁ ଯିବେ ନାହିଁ। ତୁମେମାନେ ଘରେ ଘରେ ଏହି ଚିତ୍ର ରଖିଦିଅ, 84 ଜନ୍ମର ଚକ୍ର କିପରି ଘୁରୁଛି, ଏହି କଥା ସିଢ଼ି ଚିତ୍ରରେ ବହୁତ ସ୍ୱଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି। ଏବେ ବାବା କହୁଛନ୍ତି, ସତୋ ପ୍ରଧାନ ହୁଅ, କାରଣ ତୁମମାନଙ୍କୁ ନିଜ ଘରକୁ ଯିବାକୁ ହେବ, କିନ୍ତୁ ପବିତ୍ର ନ ହୋଇ ତ କେହି ଘରକୁ ଯାଇପାରିବେ ନାହିଁ। ତେଣୁ ସବୁବେଳେ ଏହି ଚିନ୍ତା ଲାଗି ରହୁ। ତେବେ ବହୁତ ସନ୍ତାନ ଏପରି ଅଛନ୍ତି ଯେଉଁମାନେ ଲେଖୁଛନ୍ତି, ବାବା ବହୁତ ତୁଫାନ ଆସୁଛି, ମନରେ ବହୁତ ଖରାପ ବିଚାର ଆସୁଛି, ଆଗରୁ ଏଭଳି ବିଚାର ଆସୁନଥିଲା। ବାବା କହୁଛନ୍ତି, ତୁମେମାନେ ଚିନ୍ତା କର ନାହିଁ, ଆଗରୁ କ'ଣ ତୁମେମାନେ ଯୁଦ୍ଧଭୂମିର ଥିଲ କି? ଏବେ ତୁମକୁ ବାବାଙ୍କ ସ୍ମୃତିରେ ରହି ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ପଡ଼ିବ। ଏହି କଥା ଘଡ଼ି ଘଡ଼ି ସ୍ମୃତିରେ ରଖ, ଗଣ୍ଠି ପକାଇ ଦିଅ, ଯେପରି ମାତାମାନେ ପଣତକାନିରେ ଗଣ୍ଠି ପକାଇଥାନ୍ତି, ପୁରୁଷମାନେ ପୁଣି ନୋଟବୁକ୍ରେ ଲେଖିଥାନ୍ତି। ତୁମର ଏହି ବ୍ୟାଜ୍ ବହୁତ ଭଲ ଚିହ୍ନ ଅଟେ, ଆମେ ରାଜକୁମାର ହେବାକୁ ଯାଉଛୁ, ଏହା ହେଉଛି ଭିକାରୀରୁ ରାଜକୁମାର ହେବାର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ। ତୁମେ ରାଜକୁମାର ଥିଲ ନା? ଶ୍ରୀକୃଷ୍ଣ ବିଶ୍ୱର ରାଜକୁମାର ଥିଲେ, ଯେପରି ଇଂଲଣ୍ଡରେ ମଧ୍ୟ ପ୍ରିନ୍ସ ଅଫ୍ ୱେଲ୍ସ କୁହାଯାଇଥାଏ, ତାହା ହଦ୍ର କଥା। ରାଧା କୃଷ୍ଣ ତ ବହୁତ ବିଖ୍ୟାତ ଅଟନ୍ତି, ସେମାନେ ସ୍ୱର୍ଗର ରାଜକୁମାର କୁମାରୀ ଥିଲେ ନା, ସେଥିପାଇଁ ସମସ୍ତେ ତାଙ୍କୁ ସ୍ନେହ କରୁଛନ୍ତି, ଶ୍ରୀକୃଷ୍ଣଙ୍କୁ ବହୁତ ଭଲ ପାଇଥାନ୍ତି। ବାସ୍ତବରେ ଉଭୟଙ୍କୁ ସ୍ନେହ କରିବା ଦରକାର। ପ୍ରଥମେ ତ ରାଧାଙ୍କୁ ସ୍ନେହ କରିବା ଉଚିତ, କିନ୍ତୁ ପୁଅ ପ୍ରତି ଅଧିକ ସ୍ନେହ ରହିଥାଏ, କାହିଁକି ନା ସେ ଉତ୍ତରାଧିକାରୀ ହୋଇଥାଏ। ସ୍ତ୍ରୀର ମଧ୍ୟ ପତି ପ୍ରତି ସ୍ନେହ ରହିଥାଏ, ପତିଙ୍କ ନିମନ୍ତେ କହିଥାନ୍ତି, ସେ ତୁମର ଗୁରୁ ଈଶ୍ୱର ଅଟନ୍ତି, ସ୍ତ୍ରୀ ପାଇଁ ଏପରି କହିନଥାନ୍ତି। ସତ୍ୟଯୁଗରେ ତ ମାତାମାନଙ୍କର ମହିମା ରହିବ, ପ୍ରଥମେ ଲକ୍ଷ୍ମୀ ପରେ ନାରାୟଣ। ଅମ୍ବାଙ୍କର କେତେ ରିଗାର୍ଡ ରଖୁଛନ୍ତି, କାରଣ ସିଏ ବ୍ରହ୍ମାଙ୍କର କନ୍ୟା ଅଟନ୍ତି, ବ୍ରହ୍ମାଙ୍କର ଏତେ ମହିମା ନାହିଁ। ବ୍ରହ୍ମାଙ୍କର ମନ୍ଦିର ଆଜମେରରେ ରହିଛି, ଯେଉଁଠି ମେଳା ଆଦି ହୋଇଥାଏ, ଅମ୍ବାଙ୍କ ମନ୍ଦିରରେ ମଧ୍ୟ ମେଳା ଲାଗିଥାଏ। ବାସ୍ତବରେ ଏହିସବୁ ମେଳା ମଇଳା କରିବା ପାଇଁ ହୋଇଥାଏ, ତୁମର ଏହି ମେଳା ଲାଗୁଛି ସ୍ୱଚ୍ଛ କରିବା ପାଇଁ। ସ୍ୱଚ୍ଛ ହେବା ପାଇଁ ତୁମକୁ ସ୍ୱଚ୍ଛ ବାବାଙ୍କୁ ସ୍ମରଣ କରିବାକୁ ହେବ, ପାଣି ଦ୍ୱାରା କୌଣସି ପାପ ନାଶ ହୁଏ ନାହିଁ। ଗୀତାରେ ମଧ୍ୟ ଭଗବାନ ଉବାଚ ରହିଛି, ମନ୍ମନା ଭବ। ଗୀତାରେ ମଧ୍ୟ ପ୍ରଥମ ଏବଂ ଶେଷରେ ଏହି ଶବ୍ଦ ରହିଛି, ତୁମେ ସନ୍ତାନମାନେ ଜାଣିଛ ଯେ ଆମେମାନେ ହିଁ ପ୍ରଥମେ ପ୍ରଥମେ ଭକ୍ତି ଆରମ୍ଭ କରିଛୁ, ପ୍ରଥମେ ସତୋ ପ୍ରଧାନ ଭକ୍ତି, ପୁଣି ସତୋ ରଜୋ ତମ ଭକ୍ତି ହୋଇଥାଏ। ଏବେ ତ ଦେଖ, ମାଟି ପଥର ଆଦି ସବୁର ଭକ୍ତି କରୁଛନ୍ତି, ଏସବୁ ହେଉଛି ଅନ୍ଧଶ୍ରଦ୍ଧା। ବର୍ତ୍ତମାନ ତୁମେ ସଙ୍ଗମ ଯୁଗରେ ଅଛ, ଏହା ସୃଷ୍ଟିରୂପୀ ଓଲଟା ବୃକ୍ଷ ଅଟେ ନା, ଉପରେ ଅଛନ୍ତି ବୀଜ। ବାବା କହୁଛନ୍ତି, ଏହି ମନୁଷ୍ୟ ସୃଷ୍ଟିର ବୀଜ ଅଥବା ରଚୟିତା ହେଉଛି ମୁଁ, ଏବେ ନୂଆ ଦୁନିଆର ସ୍ଥାପନା କରୁଛି, ନୂଆ ଦୁନିଆର ଚାରା ଲଗାଇଥାନ୍ତି ନା, ଯେପରି ବୃକ୍ଷର ପୁରୁଣା ପତ୍ର ଝଡ଼ିଯାଇଥାଏ, ନୂଆ ନୂଆ ପତ୍ର ବାହାରିଥାଏ, ସେହିପରି ବର୍ତ୍ତମାନ ବାବା ମଧ୍ୟ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। ବହୁତ ପତ୍ର ଅଛନ୍ତି ଯେଉଁମାନେ ମିକ୍ସ ହୋଇଯାଇଛନ୍ତି, ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ବାସ୍ତବରେ ହିନ୍ଦୁମାନେ ହେଲେ ଆଦି ସନାତନ ଦେବୀ ଦେବତା ଧର୍ମର। ହିନ୍ଦୁସ୍ଥାନର ବାସ୍ତବ ନାମ ହିଁ ହେଉଛି ଭାରତ, ଯେଉଁଠି ଦେବତାମାନେ ରହୁଥିଲେ, ଆଉ କୌଣସି ଦେଶର ନାମ ବଦଳୁ ନାହିଁ, କେବଳ ଏହାର ନାମ ବଦଳାଇବା ଦେଇ ହିନ୍ଦୁସ୍ଥାନ ବୋଲି କହିଦେଉଛନ୍ତି। ବୌଦ୍ଧ ମାନେ ଏପରି କହିବେ ନାହିଁ ଯେ ଆମର ଧର୍ମ ଜାପାନୀ ଅଥବା ଚୀନ ଅଟେ। ସେମାନେ ତ ନିଜ ଧର୍ମକୁ ବୌଦ୍ଧ ଧର୍ମ ହିଁ କହିବେ, କିନ୍ତୁ ତୁମମାନଙ୍କ ଭିତରେ କେହି ବି ନିଜକୁ ଆଦି ସନାତନ ଦେବୀ ଦେବତା ଧର୍ମର ବୋଲି କହୁନାହାନ୍ତି। ଯଦି କେହି କହୁଛନ୍ତି, ତେବେ କୁହ ସେହି ଧର୍ମ କେବେ ଏବଂ କିଏ ସ୍ଥାପନା କରିଥିଲେ। ସେମାନେ କିଛି ହେଲେ ବି କହିପାରିବେ ନାହିଁ। କଳ୍ପର ଆୟୁଷକୁ ହିଁ ଲମ୍ବା ଚଉଡ଼ା କରିଦେଇଛନ୍ତି। ଏହାକୁ ହିଁ କୁହାଯାଉଛି ଅଜ୍ଞାନ ଅନ୍ଧକାର। ପ୍ରଥମେ ତ ନିଜର ଧର୍ମ ବିଷୟରେ ହିଁ ଜଣାନାହିଁ, ଦ୍ୱିତୀୟରେ ଲକ୍ଷ୍ମୀନାରାୟଣଙ୍କ ରାଜ୍ୟକୁ ବହୁତ ଦୂରକୁ ନେଇଯାଇଛନ୍ତି, ସେଥିପାଇଁ ଘୋର ଅନ୍ଧକାର ବୋଲି କୁହାଯାଉଛି। ଜ୍ଞାନ ଏବଂ ଅଜ୍ଞାନ ମଧ୍ୟରେ କେତେ ଫରକ ରହିଛି। ଜ୍ଞାନର ସାଗର ହେଉଛନ୍ତି ଏକମାତ୍ର ଶିବ ବାବା। ସେଥିମଧ୍ୟରୁ ସିଏ ଯେପରି ଗୋଟିଏ ଲୋଟା ଜ୍ଞାନ ଦେଉଛନ୍ତି, କେବଳ ସମସ୍ତଙ୍କୁ ଏକଥା ଶୁଣାଅ ଯେ ଏକମାତ୍ର ଶିବ ବାବାଙ୍କୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ। ତେବେ ଏହା ଯେପରି ଆଞ୍ଜୁଳାଏ ପାଣି ସଦୃଶ୍ୟ ହେଲା ନା। କେହି କେହି ତ ସମ୍ପୂର୍ଣ୍ଣ ସ୍ନାନ କରିଥାନ୍ତି, କେହି ପୁଣି ମାଠିଆ ଭରି ନେଇଯାଇଥାନ୍ତି, କେହି ଛୋଟ ଛୋଟ ଲୋଟାରେ ପାଣି ଭରି କରି ନେଇଯାଇଥାନ୍ତି। ପ୍ରତିଦିନ ଗୋଟିଏ ଗୋଟିଏ ବୁନ୍ଦା ମାଠିଆରେ ଢାଳି ତାକୁ ଜ୍ଞାନ ଜଳ ଭାବି ପିଇଥାନ୍ତି। ବିଲାତକୁ ମଧ୍ୟ ବୈଷ୍ଣବମାନେ ଲୋଟାରେ ଜ୍ଞାନ ଜଳ ମାନେ ଗଙ୍ଗା ଜଳ ଭରି କରି ନେଇଯାଇଥାନ୍ତି, ତାହା ସରିଗଲେ ପୁଣି ମଗାଇଥାନ୍ତି। ବାସ୍ତବରେ ଏସବୁ ପାଣି ତ ପାହାଡ଼ରୁ ହିଁ ଆସେ, ଉପରୁ ମଧ୍ୟ ପାଣି ପଡ଼ିଥାଏ। ଆଜିକାଲି ଦେଖ ଘର ମଧ୍ୟ କେତେ ଉଚ୍ଚ, ଶହେ ମହଲା ବିଶିଷ୍ଟ କରୁଛନ୍ତି। ସତ୍ୟଯୁଗରେ ତ ଏପରି ହେବ ନାହିଁ। ସେଠାରେ ହିଁ ତ ତୁମକୁ ଏତେ ଜାଗା ମିଳିବ ଯେ ସେ କଥା ନ ପଚାରିଲେ ଭଲ। ଏଠାରେ ରହିବା ପାଇଁ ଜାଗା ନାହିଁ, ସେଥିପାଇଁ ଏତେ ମହଲା ତିଆରି କରୁଛନ୍ତି। ସେଠାରେ ଅସରନ୍ତି ଶସ୍ୟ ମଧ୍ୟ ଉତ୍ପନ୍ନ ହୁଏ, ଯେପରି ଆମେରିକାରେ ବହୁତ ଶସ୍ୟ ହେଉଛି, ତେଣୁ ଜଳାଇ ଦେଉଛନ୍ତି। ଏହା ହେଲା ମୃତ୍ୟୁ ଲୋକ, ତାହା ଅମର ଲୋକ। ଆଧାକଳ୍ପ ତୁମେ ସେଠାରେ ସୁଖରେ ରହିବ, ସେଠାରେ କାଳ ଭିତରକୁ ପ୍ରବେଶ କରିପାରିବ ନାହିଁ। ଏହା ଉପରେ ଏକ କାହାଣୀ ମଧ୍ୟ ରହିଛି, ଏହା ହେଉଛି ବେହଦ୍ର କଥା। ବେହଦ୍ର କଥାକୁ ନେଇ ପୁଣି ହଦ୍ର କଥା କରିଦେଉଛନ୍ତି। ପୂର୍ବରୁ ଗ୍ରନ୍ଥ କେତେ ଛୋଟ ଥିଲା, ଏବେ ତ କେତେ ବଡ଼ କରିଦେଇଛନ୍ତି। ଶିବବାବା କେତେ ଛୋଟ, ତାଙ୍କର ମଧ୍ୟ ବଡ଼ ପ୍ରତିମା କରିଦେଇଛନ୍ତି। ବୁଦ୍ଧ ଏବଂ ପାଣ୍ଡବଙ୍କର ବହୁତ ବଡ଼ ଲମ୍ବା ଲମ୍ବା ଚିତ୍ର କରିଦେଇଛନ୍ତି। ବାସ୍ତବରେ ଏପରି ତ କେହି ହୋଇନଥାନ୍ତି। ତୁମ ସନ୍ତାନମାନଙ୍କୁ ତ ଏହି ଏମ୍ ଅବଜେକ୍ଟର ଚିତ୍ର ଘରେ ଘରେ ରଖିବା ଉଚିତ। ଆମେ ଏବେ ପାଠ ପଢ଼ି ଏହିପରି ହେବାକୁ ଯାଉଛୁ, ତେଣୁ କାନ୍ଦିବା ଉଚିତ ନୁହେଁ। ଯିଏ କାନ୍ଦନ୍ତି ସେ ସବୁକିଛି ହରାଇଥାନ୍ତି, ଦେହ ଅଭିମାନରେ ଆସିଯାଇଥାନ୍ତି। ତୁମ ସନ୍ତାନମାନଙ୍କୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ, କିନ୍ତୁ ଏଇଥିରେ ହିଁ ତ ମେହନତ ଲାଗିଥାଏ। ଆତ୍ମ ଅଭିମାନୀ ହେଲେ ହିଁ ଖୁସିର ନିଶା ଚଢ଼ିଥାଏ, ମିଠା ବାବା ମନେ ପଡ଼ିଥାନ୍ତି। ବାବାଙ୍କଠାରୁ ଆମେ ସ୍ୱର୍ଗର ବର୍ଷା ନେଉଛୁ। ବାବା ଆମକୁ ଏହି ଭାଗ୍ୟଶାଳୀ ରଥରେ ଆସି ପାଠ ପଢ଼ାଉଛନ୍ତି। ଦିନ ରାତି ବାବା ବାବା ସ୍ମରଣ କରୁଥାଅ, ତୁମେ ଆଧାକଳ୍ପର ପ୍ରେମିକ ଅଟ। ଭକ୍ତମାନେ ଭଗବାନଙ୍କୁ ମନେ ପକାଇଥାନ୍ତି। ଭକ୍ତ ତ ଅନେକ ଅଛନ୍ତି, ଜ୍ଞାନ ମାର୍ଗରେ ମଧ୍ୟ ସମସ୍ତେ ସେହି ଏକ ବାବାଙ୍କୁ ହିଁ ସ୍ମରଣ କରୁଛନ୍ତି। ସେ ହିଁ ସମସ୍ତଙ୍କର ପିତା ଅଟନ୍ତି। ଜ୍ଞାନର ସାଗର ବାବା ଆମକୁ ପାଠ ପଢ଼ାଉଛନ୍ତି, ତେଣୁ ତୁମମାନଙ୍କର ତ ଲୋମ ଟାଙ୍କୁରି ଉଠିବା ଦରକାର। ମାୟାର ତୋଫାନ ତ ଆସିବ, ବାବା କହୁଛନ୍ତି ସବୁଠାରୁ ଅଧିକ ତୋଫାନ ତ ମୋ ପାଖକୁ ଆସୁଛି, କାହିଁକିନା ସବୁଠାରୁ ଆଗରେ ମୁଁ ଅଛି, ମୋ ପାଖକୁ ଆସୁଛି। ତେଣୁ ମୁଁ ବୁଝିପାରୁଛି ପିଲାମାନଙ୍କ ପାଖକୁ କେତେ ଆସୁନଥିବ, କେତେ ଦ୍ୱନ୍ଦ୍ୱରେ ପଡ଼ୁଥିବେ। ଅନେକ ପ୍ରକାରର ତୋଫାନ ଆସୁଛି, ଯାହା ଅଜ୍ଞାନ କାଳରେ ମଧ୍ୟ କେବେ ଆସିନଥିଲା ତାହା ମଧ୍ୟ ଆସୁଛି। ପ୍ରଥମେ ମୋ ପାଖକୁ ଆସିବା ଦରକାର, ନଚେତ୍ ମୋ ପିଲାମାନଙ୍କୁ କିପରି ବୁଝାଇବି। ଏହି ସମ୍ମୁଖରେ ଅଛନ୍ତି, ଯଦି ପେହେଲମାନ ହୋଇଥିବେ ତେବେ ମାୟା ମଧ୍ୟ ପେହେଲମାନ ସାଥିରେ ପେହେଲମାନ ହୋଇ ଲଢ଼ିଥାଏ। ଇଏ ସମ୍ମୁଖରେ ଅଛନ୍ତି, ଯଦି ପହିଲିମାନ ହୋଇଥିବେ ତେବେ ମାୟା ମଧ୍ୟ ପହିଲମାନ ସାଥିରେ ପହିଲମାନ ହୋଇ ଲଢ଼ିଥାଏ। ମଲ୍ଲଯୁଦ୍ଧରେ ସମସ୍ତେ ଏକାପରି ହୋଇନଥାନ୍ତି, ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀର ହୋଇଥାନ୍ତି। ବାବାଙ୍କ ପାଖକୁ ସବୁଠାରୁ ଅଧିକ ତୋଫାନ ଆସିଥାଏ, ସେଥିପାଇଁ ବାବା କହୁଛନ୍ତି ଏ ତୋଫାନକୁ ଡର ନାହିଁ, କେବଳ କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ କର ନାହିଁ। କେତେକ କହନ୍ତି ଜ୍ଞାନରେ ଆସିଲା ପରେ ଏକଥା କାହିଁକି ହେଉଛି, ତାହାଠାରୁ ତ ଜ୍ଞାନ ନଥିଲେ ଭଲ ହୋଇଥାନ୍ତା, ସଂକଳ୍ପ ମଧ୍ୟ ଆସିନଥାନ୍ତା। ଆରେ ଏହା ତ ଯୁଦ୍ଧକ୍ଷେତ୍ର ଅଟେ ନା, ସ୍ତ୍ରୀ ସମ୍ମୁଖରେ ଥିଲେ ମଧ୍ୟ ଦୃଷ୍ଟି ପବିତ୍ର ରହୁ, ଭାବିବା ଦରକାର ଶିବ ବାବାଙ୍କର ସନ୍ତାନ ହୋଇଥିବା ଦୃଷ୍ଟିରୁ ଆମେ ହେଉଛୁ ଭାଇ ଭାଇ, ପୁଣି ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଦୃଷ୍ଟିରୁ ଆମେ ଭାଇ ଭଉଣୀ ହୋଇଗଲୁ। ପୁଣି ବିକାର କେଉଁଠାରୁ ଆସିଲା, ବ୍ରାହ୍ମଣମାନେ ହେଲେ ଚୁଟି ଅର୍ଥାତ୍ ଉଚ୍ଚକୂଳର, ଯେଉଁମାନେ ପୁଣି ଦେବତା ହେଉଛନ୍ତି, ତେଣୁ ଆମେ ଭାଇ ଭଉଣୀ ହୋଇଗଲୁ। ଆମେ ଏକମାତ୍ର ବାବାଙ୍କର ସନ୍ତାନ କୁମାର କୁମାରୀ ଅଟୁ। ଯଦି ଉଭୟ କୁମାର କୁମାରୀ ହୋଇ ନ ରହୁଛନ୍ତି ତେବେ ପୁଣି ଝଗଡ଼ା ହୋଇଥାଏ, ଅବଳାମାନଙ୍କ ଉପରେ ଅତ୍ୟାଚାର ହୋଇଥାଏ। ପୁରୁଷମାନେ ମଧ୍ୟ ଲେଖୁଛନ୍ତି ଆମ ସ୍ତ୍ରୀ ଯେପରି ପୁତନା ଅଟେ, ଏଥିରେ ବହୁତ ପରିଶ୍ରମ ରହିଛି। ଯୁବକମାନଙ୍କୁ ତ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ, ଯେଉଁମାନେ ଗନ୍ଧର୍ବ ବିବାହ କରି ଏକତ୍ର ରହୁଛନ୍ତି ତାଙ୍କର ତ କମାଲ ଅଟେ, ସେମାନଙ୍କର ପଦ ବହୁତ ଉଚ୍ଚ ହୋଇପାରିବ, କିନ୍ତୁ ଯେତେବେଳେ ସେହିପରି ଅବସ୍ଥା ଧାରଣ କରିବେ ଜ୍ଞାନରେ ତୀକ୍ଷା ହୋଇଯିବେ। ଆଚ୍ଛା, ମିଠା ମିଠା ଶିଖିଲ ଦେହେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର, ମାୟାର ତୋଫାନକୁ ଡରିବାର ନାହିଁ କିମ୍ବା କୌଣସି ଦ୍ୱନ୍ଦ୍ୱରେ ପଡ଼ିବାର ନାହିଁ। କେବଳ ଧ୍ୟାନ ରଖିବାକୁ ହେବ ଯେ କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ ନ ହେଉ, ଜ୍ଞାନର ସାଗର ବାବା ଆମକୁ ପାଠ ପଢ଼ାଉଛନ୍ତି, ଏହି ଖୁସିରେ ରହିବାକୁ ହେବ। ଦ୍ୱିତୀୟ ନମ୍ବର, ସତ୍ୱ ପ୍ରଧାନ ହେବା ପାଇଁ ଆତ୍ମଅଭିମାନୀ ହେବାର ପରିଶ୍ରମ କରିବାକୁ ହେବ, ଜ୍ଞାନର ବିଚାର ସାଗର ମନ୍ଥନ କରିବାକୁ ହେବ, ଯୋଗର ଯାତ୍ରାରେ ରହିବାକୁ ହେବ। ଆଜିର ବରଦାନ ଅଛି, ଶୁଭଚିନ୍ତନ ଦ୍ୱାରା ଜ୍ଞାନର ସାଗରରେ ସମାହିତ ହେଉଥିବା ଅତୀନ୍ଦ୍ରିୟ ସୁଖର ଅନୁଭବୀ ହୁଅ। ବିସ୍ତାରରେ ଅଛି, ଯେପରି ସାଗର ଭିତରେ ରହୁଥିବା ଜୀବଜନ୍ତୁ ସାଗର ଜଳରେ ବୁଡ଼ି ରହିଥାନ୍ତି, ବାହାରକୁ ଆସିବାକୁ ଚାହାନ୍ତି ନାହିଁ, ମାଛ ମଧ୍ୟ ପାଣି ଭିତରେ ହିଁ ରହିଥାନ୍ତି, ସାଗର ବା ପାଣି ହିଁ ତାର ସଂସାର ଅଟେ, ସେହିପରି ତୁମେ ପିଲାମାନେ ମଧ୍ୟ ଶୁଭଚିନ୍ତନ ଦ୍ୱାରା ଜ୍ଞାନସାଗର ବାବାଙ୍କ ଭିତରେ ସଦାସର୍ବଦା ଏକନିଷ୍ଠ ହୋଇ ରୁହ, ଯେପର୍ଯ୍ୟନ୍ତ ସାଗର ସହିତ ଏକନିଷ୍ଠ ହେବାର ଅନୁଭବ କରିନାହଁ, ସେପର୍ଯ୍ୟନ୍ତ ଅତୀନ୍ଦ୍ରିୟ ସୁଖର ଝୁଲନାରେ ଝୁଲିବାର ଏବଂ ସର୍ବଦା ହର୍ଷିତ ରହିବାର ଅନୁଭବ କରିପାରିବ ନାହିଁ। ଏଥିପାଇଁ ନିଜକୁ ଏକାନ୍ତବାସୀ କର, ଅର୍ଥାତ୍ ସର୍ବ ଆକର୍ଷଣର ଭାଇବ୍ରେସନଠାରୁ ଅନ୍ତର୍ମୁଖୀ ହୁଅ। ଆଜିର ସ୍ଲୋଗାନ ଅଛି, ନିଜର ଚେହେରା ଏଭଳି ଚଳନ୍ତି ସଂଗ୍ରହାଳୟ କରିଦିଅ ଯେଉଁଥିରେ ବିନ୍ଦୁ ସ୍ୱରୂପ ବାବା ଦେଖାଯାଉଥିବେ। ଆଜିର ଅବ୍ୟକ୍ତ ଇଶାରା, ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ବିସ୍ତାର ନିଜକୁ ଶରୀରର ବନ୍ଧନଠାରୁ ମୁକ୍ତ କରିବା ପାଇଁ ନିଜକୁ ସର୍ବଦା ଅବତାର ମନେ କର, ଅବତାର ଅଟେ ଏହି ସ୍ମୃତିରେ ରହି ଶରୀରର ଆଧାର ନେଇ କର୍ମ କର, କିନ୍ତୁ କର୍ତ୍ତା ପଣିଆର ଚେତନାଠାରୁ ଉର୍ଦ୍ଧ୍ୱରେ ରହି କର୍ମ କର। ମୁଁ କରିଛି, ମୁଁ କରୁଅଛି ଏହିଭଳି ସଂକଳ୍ପକୁ ମଧ୍ୟ ସମର୍ପିତ କରିଦିଅ, ଯାହାଦ୍ୱାରା କର୍ମର ବନ୍ଧନରେ ବାନ୍ଧି ହେବ ନାହିଁ। ଦେହ ଭିତରେ ରହିଥିଲେ ମଧ୍ୟ ବିଦେହୀ ଅବସ୍ଥାର ଅନୁଭବ କରିବ। ଆଚ୍ଛା, ଓମ୍ ଶାନ୍ତି।